ମୁଁ ମଞ୍ଜୁଲତା ପଟ୍ଟନାୟକ ରାଇଖୋଲରୁ କହୁଛି। ମୁଁ ଆଜି ସୋରିଷ ଶାଗ ଭଜା କରୁଛି। ସୋରିଷ ଶାଗ ଖୋଳିକିରି ଆଣିବ, ତାକୁ ଧୋଇବ, ଧୋଇକିରି କାଟିଦବ, କାଟିକିରି ଆର ପିଆଜ ଆରୁ ରସୁଣ ଆରୁ କଞ୍ଚା ଲଙ୍କା ଫୁଟେଇବ, ତେଲ ପକେଇବ, ତେଲ ପକେଇକିରି ସେ ସିଝିଗଲେ ସେ ଶାଗକୁ କାଟିବ, କାଟିକିରି ପକେଇବ, ତାପରେ ଲୁଣ ପକେଇବ, ତାକୁ ନଡ଼ା ନଉଟି କରିବ, ତାପରେ ଗୋଟେ ଘୋଡ଼ଣିଟେ ଟିକେ ଘୋଡ଼େଇ ଦେବ, ଟିକେ ସମୟ 10 ମିନିଟ 15 ମିନିଟ ହେଲେ ତାକୁ କାଢିବ, ଘାଟ ଘୁଟି କରିବ, ପାଣି ମରିଗଲେ ଆଉ ଓହ୍ଲାଇବ, ଶାଗ ଖାଇବ।